ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟକୁ ମୁଁ ସ୍ୱାଗତ କରୁଛି। ମୃଣାଳ ଚାଟାର୍ଜୀ, ଭାରତୀୟ ଜନସଞ୍ଚାର ସଂସ୍ଥାନରେ ମୁଁ ଅଧ୍ୟାପକ ଅଛି। ଆଜି ଯେଉଁ ବିଷୟରେ ଆମେ କଥାବାର୍ତ୍ତା ହେବା ତାହା ହେଉଛି ସମ୍ପାଦକୀୟ। ସମ୍ପାଦକୀୟ ପ୍ରତ୍ୟେକ ଖବରକାଗଜରେ ପ୍ରକାଶିତ ହୁଏ ଏବଂ ତାକୁ ସାଧାରଣ ଲୋକଙ୍କଠୁ ବିଦଗ୍ଧ ଜନତା ପର୍ଯ୍ୟନ୍ତ ବଡ଼ ଆଦରରେ ତାକୁ ପଢ଼ନ୍ତି ଏବଂ ତାଦ୍ୱାରା କିଛି ପରିମାଣରେ ଅନ୍ତତଃ ପ୍ରଭାବିତ ହୁଅନ୍ତି। ସମ୍ପାଦକୀୟଟା କ'ଣ? ସମ୍ପାଦକୀୟ ହେଲା ସମ୍ପୃକ୍ତ ଇସ୍ୟୁ, ପ୍ରସଙ୍ଗ ବା ଘଟଣା, ତା ଉପରେ ସେ ଖବରକାଗଜର ମନ୍ତବ୍ୟ। ଗୋଟିଏ ନିବନ୍ଧ ବା ପ୍ରବନ୍ଧ ଯାହା ବି ସମ୍ବାଦପତ୍ରରେ ପ୍ରକାଶିତ ହୁଏ ତାହା ଏବଂ ସମ୍ପାଦକୀୟ, ତା ଭିତରେ ମୌଳିକ ପାର୍ଥକ୍ୟଟି ହେଲା ଯେ ନିବନ୍ଧ ପ୍ରବନ୍ଧ ସମ୍ପୃକ୍ତ ଲେଖକର ରିଆକ୍ସନ୍ ଟୁ ଦ୍ୟାଟ୍ ଇସ୍ୟୁ ଅର୍ ଇଭେଣ୍ଟ ହୋଇପାରେ, କିନ୍ତୁ ସମ୍ପାଦକୀୟ ହେଉଛି ସେହି ଇସ୍ୟୁରେ ବା ସେହି ଘଟଣାରେ ସମ୍ପୃକ୍ତ ଖବରକାଗଜର ରିଆକ୍ସନ୍ ବା ଖବରକାଗଜର ଯାହା ବକ୍ତବ୍ୟ ତାହାକୁ ସମ୍ପାଦକୀୟରେ ରଖାଯାଏ। ସମ୍ପାଦକୀୟ ସାଧାରଣତଃ ଗୋଟିଏ ଖବରକାଗଜର ଗୋଟିଏ ନିର୍ଦ୍ଦିଷ୍ଟ ପୃଷ୍ଠାରେ ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରକାଶିତ ହୁଏ। ଖୁବ୍ କମ୍ ସମୟରେ ଏହା ପ୍ରଥମ ପୃଷ୍ଠାରେ ମଧ୍ୟ ପ୍ରକାଶିତ ହୁଏ। ଯେତେବେଳେ ପ୍ରଥମ ପୃଷ୍ଠାରେ ପ୍ରକାଶିତ ହୁଏ ତା ତଳେ ସାଧାରଣତଃ ସମ୍ପାଦକଙ୍କର ନାଁ ବି ଥାଏ, କିନ୍ତୁ ଏଇଟା କେବଳ ବିଶେଷ ପରିସ୍ଥିତିରେ ହିଁ କରାଯାଏ। ଯେତେବେଳେ କୌଣସି ବିଷମ ପରିସ୍ଥିତିରେ ସମ୍ପାଦକ ସିଧାସଳଖ କିଛି କହିବା ପାଇଁ ଚାହୁଁଛନ୍ତି ସେତେବେଳେ ଏ ପ୍ରକାର ତାକୁ ଫ୍ରଣ୍ଟ ପେଜ୍ ଏଡିଟୋରିଆଲ କୁହାଯାଏ, ତାହା କରାଯାଏ। ଅନ୍ୟଥା ଗୋଟିଏ ନିର୍ଦ୍ଦିଷ୍ଟ ଜାଗାରେ ନିର୍ଦ୍ଦିଷ୍ଟ ପୃଷ୍ଠାରେ ତାହା ପ୍ରକାଶିତ ହୁଏ। ସମ୍ପାଦକୀୟ ଲେଖାର ବିଭିନ୍ନ ଶୈଳୀ ହୋଇପାରେ, କିନ୍ତୁ ସମ୍ପାଦକୀୟର ମୌଳିକ ଯେଉଁ କଥାଟା ତାହା ହେଲା ଯୁକ୍ତି। କୌଣସି ଘଟଣା, କୌଣସି ଇସ୍ୟୁରେ ସେ ଖବରକାଗଜର ମତାମତ କ'ଣ ଏବଂ ସେ ଖବରକାଗଜ ଜନସାଧାରଣଙ୍କୁ କ'ଣ କହିବା ପାଇଁ ଚାହୁଁଛି, ସରକାରଙ୍କୁ କ'ଣ କହିବା ପାଇଁ ଚାହୁଁଛି, କ'ଣ ପରାମର୍ଶ ଦେବା ପାଇଁ ଚାହୁଁଛି, ଏହାକୁ ଯୁକ୍ତିଯୁକ୍ତ ଭାବରେ ଉପସ୍ଥାପନା କରାଯାଇଥାଏ ସମ୍ପାଦକୀୟରେ। ମୁଁ ଟିକେ ପୂର୍ବରୁ କହୁଥିଲି ଯେ ସମ୍ପାଦକୀୟର ସାଧାରଣ ଲୋକଙ୍କ ଉପରେ ପ୍ରଭାବ ରହିଛି। ବଡ଼ ସୁନ୍ଦର କଥାଟିଏ କହିଥିଲେ ଇକୋନମିଷ୍ଟର ପୂର୍ବତନ ସମ୍ପାଦକ ଡୋନାଲ୍ଡ ଟାୟାରମ୍ୟାନ୍। ସିଏ କହିଥିଲେ, ମୁଁ ବିଶ୍ୱାସ କରେ ଯେଉଁ ସ୍ୱିଙ୍ଗ ଡୋର୍କୁ ଆପଣ ବାହାରୁ ଯଦି ଧକ୍କା ଦେବେ ତାହେଲେ ସେ ଭିତରକୁ ଖୋଲିବ, ଭିତରୁ ଧକ୍କା ଦେଲେ ବାହାରକୁ ଖୋଲିବ। ତ ସମ୍ପାଦକୀୟ ଅନେକ ସମୟରେ ଏଇ ଯେଉଁ ଧକ୍କା ଦେବାର କାମଟି କରେ ଏବଂ ଜନମତକୁ ପ୍ରଭାବିତ କରିଥାଏ ଏବଂ ସେଇଥିପାଇଁ ସମ୍ପାଦକୀୟ ବଡ଼ ଗୁରୁତ୍ୱପୂର୍ଣ୍ଣ ଜିନିଷ। ବିଭିନ୍ନ ଇସ୍ୟୁରେ ସମ୍ପାଦକୀୟ ଲେଖିହେବ, କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଏମିତି ବିଷୟ ନାହିଁ ଯାହା ଉପରେ ସମ୍ପାଦକୀୟ ଲେଖି ହେବ ନାହିଁ। କିନ୍ତୁ ମୌଳିକ କଥାଟି ଯାହା କହୁଥିଲି, ସମ୍ପାଦକୀୟର ଲେଖିବାର ମୌଳିକ କଥା ହେଲା ତାହା ଯୁକ୍ତିଯୁକ୍ତ ହେବା ଦରକାର। କୌଣସି ରିପୋର୍ଟର ଆଧାରରେ ସମ୍ପାଦକୀୟ ଲେଖିହେବ, ରିପୋର୍ଟଟା ସମ୍ପାଦକୀୟ ନୁହେଁ, ରିପୋର୍ଟର ଆଧାରରେ ସମ୍ପାଦକୀୟ ଲେଖିହେବ। ସମ୍ପାଦକୀୟ ଲେଖିଲା ବେଳକୁ କୌଣସି ଘଟଣାର ବା ଇସ୍ୟୁର ସମ୍ପୂର୍ଣ୍ଣ ବିବରଣୀ ଦେବାର ଆବଶ୍ୟକତା ନାହିଁ, କିନ୍ତୁ ତାକୁ ଛୁଇଁବାର ଆବଶ୍ୟକତା ରହିଛି। ତା କାରଣ ହେଉଛି ପାଠକଙ୍କୁ ଜଣାଇବା ଯେ ଏଇ ବିଷୟଟି ଉପରେ ଆମେ ସମ୍ପାଦକୀୟଟି ଲେଖାଯାଉଛି। କେମିତି ଲେଖିବେ ସମ୍ପାଦକୀୟ, ତାର ଚାରୋଟି ସୋପାନ କଥା ମୁଁ ଆପଣମାନଙ୍କୁ ବର୍ତ୍ତମାନ କହିବି। ପ୍ରଥମ ସୋପାନ ହେଉଛି ବିଷୟଟିକୁ ଉପସ୍ଥାପନ କରନ୍ତୁ ଦର୍ଶକମାନଙ୍କର ଆଗରେ, ଶ୍ରୋତାମାନଙ୍କର ଆଗରେ, ପାଠକମାନଙ୍କ ଆଗରେ ବିଷୟଟିକୁ ଉପସ୍ଥାପନ କରନ୍ତୁ। ଦ୍ୱିତୀୟ କଥା ହେଉଛି ଏ ବିଷୟରେ ବା ଏ ପ୍ରସଙ୍ଗରେ କ'ଣ ଯୁକ୍ତି ରହିଛି, ଆପଣଙ୍କର ଯୁକ୍ତି କ'ଣ ଏବଂ ତାର ବିରୋଧରେ ଯୁକ୍ତି କ'ଣ, ଏଇ ଦୁଇଟି ଯାକ ଆପଣ ତାକୁ ଦ୍ୱିତୀୟ ସୋପାନରେ ତାକୁ ଦିଅନ୍ତୁ, ଅର୍ଥାତ୍ ସମ୍ପାଦକୀୟର ବଡିରେ ତାକୁ ଦିଅନ୍ତୁ। ତୃତୀୟ ଯେଉଁ ଷ୍ଟେପ୍ଟି ଆପଣ ନେବା କଥା ଯେ ଆପଣଙ୍କର ଯୁକ୍ତି କାହିଁକି ଅଧିକ ଗ୍ରାହ୍ୟ ହେବ ବା ଆପଣଙ୍କ ଯୁକ୍ତି କାହିଁକି ଅନ୍ୟମାନଙ୍କ ଯୁକ୍ତିଠାରୁ, ବିରୋଧ ଯେଉଁମାନେ ଆପଣଙ୍କର କରୁଛନ୍ତି ତାଙ୍କର ଯୁକ୍ତିଠାରୁ ଅଧିକ ଗ୍ରାହ୍ୟ, ସେ ସମ୍ପର୍କରେ ଆପଣଙ୍କର ମତାମତଟି ଲେଖନ୍ତୁ ବା ଆପଣଙ୍କର ଯୁକ୍ତିଟିକୁ ବଳିଷ୍ଠ ଭାବରେ ଉପସ୍ଥାପନ କରନ୍ତୁ। ଏବଂ ଶେଷ ଯେଉଁ ଷ୍ଟେପ୍ଟି ହେଉଛି ଆପଣଙ୍କର ଶେଷକୁ କ'ଣ କହିବାର ଅଛି, ସରକାର ଏ ପଦକ୍ଷେପ ନିଅନ୍ତୁ କହିବାର ଅଛି, ଜନସାଧାରଣ ଏମିତି କରନ୍ତୁ ତାହା ବୋଲି କହିବାର ଅଛି, ବା ଯାହା ଶେଷ କଥା ଆପଣ କରିବା ପାଇଁ ଚାହୁଁଛନ୍ତି ତାକୁ ଲେଖନ୍ତୁ। ଅର୍ଥାତ୍ ସମ୍ପାଦକୀୟ ଲେଖାର ଏଇ ଚାରୋଟି ଷ୍ଟେପ୍ ଭିତରେ ଆପଣ ଲେଖିପାରନ୍ତି। ସାମ୍ବାଦିକ ବ୍ରାୟନ୍ ନିକୋଲସ୍ ଭଲ ସମ୍ପାଦକୀୟ ଲେଖିବା ପାଇଁ ଚାରୋଟି ଗୁଣ ଉପରେ ଜୋର ଦେଇଛନ୍ତି। ପ୍ରଥମ ଗୁଣଟି ହେଲା କନଭିକ୍ସନ୍ ବା ଦୃଢ଼ ପ୍ରତ୍ୟୟ। ଯେଉଁ ବିଷୟରେ ଆପଣ ସମ୍ପାଦକୀୟ ଲେଖିବା ପାଇଁ ଚାହୁଁଛନ୍ତି ସେ ବିଷୟ ଉପରେ, ସେ ଇସ୍ୟୁ ଉପରେ ଆପଣଙ୍କର ଦୃଢ଼ କନଭିକ୍ସନ୍ ଥିବ। ଆପଣ ଚାହୁଁଛନ୍ତି ଏଇଟା କରାଯାଉ, ତାହେଲେ ତା ଉପରେ ଆପଣଙ୍କର ନିଜସ୍ୱ ଦୃଢ଼ କନଭିକ୍ସନ୍ ରହିବା ଦରକାର, ସେ ଦୃଢ଼ ଯୁକ୍ତି ରହିବା ଦରକାର। ଦ୍ୱିତୀୟ ହେଉଛି ମୌଳିକ ଧୀଶକ୍ତି ବା ବେସିକ୍ ଇଣ୍ଟେଲିଜେନ୍ସ। ଯେକୌଣସି ସମ୍ପାଦକଙ୍କର ସେ ଇସ୍ୟୁ ଉପରେ, ଯେଉଁ ବିଷୟରେ ସେ ଲେଖୁଛନ୍ତି ସମ୍ପାଦକୀୟ, ତା ଉପରେ ଧାରଣା ଥିବା ଦରକାର। ଏବଂ କେବଳ ଧାରଣା ବା ଇନଫର୍ମେସନ୍ ଥିଲେ ହେବ ନାହିଁ, ସେ ଇନଫର୍ମେସନ୍ର ବେସିସ୍ରେ ଯାହା କହିବା ପାଇଁ ଚାହୁଁଛନ୍ତି ତାକୁ ଆନାଲାଇଜ୍ କରିକି ଉପସ୍ଥାପନ କଲା ଭଳିଆ ଶକ୍ତି ମଧ୍ୟ ସମ୍ପାଦକଙ୍କର ରହିବା ଦରକାର। ତୃତୀୟ ଯେଉଁ ଜିନିଷଟି ତାହା ହେଉଛି ଲଜିକ୍ ବା ଯୁକ୍ତି। ଆପଣଙ୍କ କଥା କାହିଁକି ଠିକ୍, ଅନ୍ୟମାନଙ୍କ କଥା କାହିଁକି ଭୁଲ, ବା ଅନେକ ସମୟରେ ଭୁଲ ଠିକ୍ର ବିଚାରକୁ ନଯାଇ ଆପଣଙ୍କ କଥା କାହିଁକି ଅଧିକ ଗ୍ରାହ୍ୟ, କାହିଁକି ଏଇ କଥା ଲୋକ କରିବା ଉଚିତ, ଏଇ କଥା ସରକାର କରିବା ଉଚିତ ଏବଂ ସେ କଥା କରିବା ଉଚିତ ନୁହଁ, ଏଇ ଯେଉଁ ଯୁକ୍ତିଟିକୁ ଉପସ୍ଥାପନ କରିବାର କ୍ଷମତା ରହିବା ଦରକାର ଗୋଟିଏ ସମ୍ପାଦକୀୟରେ। ଶେଷ ଯେଉଁ କଥାଟା କହିବି ତାହା ହେଉଛି ସ୍ପଣ୍ଟେନିଟି ଆଣ୍ଡ କୁଲ୍ ଆପ୍ରୋଚ୍, ତାକୁ ଇବ୍ରାୟନ୍ କହିଥିଲେ। ତାକୁ ଓଡ଼ିଆରେ କହିଲେ ସ୍ୱତଃସ୍ଫୁର୍ତ୍ତ ଏବଂ ସ୍ଥିତ ପ୍ରଜ୍ଞ ଦୃଷ୍ଟିଭଙ୍ଗୀ, ଆବେଗରେ ନୁହେଁ। ଅନେକ ସମୟରେ ରିପୋର୍ଟରେ ହେଉ ବା ପ୍ରବନ୍ଧ ନିବନ୍ଧରେ ହେଉ ଲେଖକ ଆବେଗରେ ଲେଖେ, ସମ୍ପାଦକୀୟ ଆବେଗ ଦ୍ୱାରା ବେଶୀ ପ୍ରଭାବିତ ହେବା ଉଚିତ ନୁହଁ। ସମ୍ପାଦକୀୟ ହେଉଛି ସ୍ଥିତ ପ୍ରଜ୍ଞ ହେବା ଦରକାର, ଆବେଗ ନୁହେଁ, ଯୁକ୍ତିରେ ବେଶୀ ଜୋର ଦେବା ଦରକାର। ତେଣୁ ଯୁକ୍ତିରେ ଯାହା କହୁଛି ତାକୁ ଉପସ୍ଥାପନ କରିବା ହେଉଛି ସମ୍ପାଦକୀୟର କାମ। ଫିଚର ଏବଂ ସମ୍ପାଦକୀୟ ଭିତରେ ଏଇଟା ହେଉଛି ସବୁଠୁ ବଡ଼ ଫରକ। ଫିଚରରେ ଅନେକ ସମୟରେ ଆବେଗ ଆଗକୁ ଚାଲି ଆସେ, ଯେଉଁ ଭାବରେ ଆମେ ଉପସ୍ଥାପନା କରୁ ଗୋଟେ ଫିଚର ସେଥିରେ ମୋର ବ୍ୟକ୍ତିଗତ ଆବେଗ ବି ଗୋଟେ ବଡ଼ ରୋଲ୍ ପ୍ଲେ କରିପାରେ। କିନ୍ତୁ ଯେତେବେଳେ ମୁଁ ସମ୍ପାଦକୀୟ ଲେଖିବି ସେତେବେଳେ ମୁଁ ଆହୁରି ସ୍ଥିତ ପ୍ରଜ୍ଞ ହେବି ଏବଂ ଆହୁରି ଯୁକ୍ତି ଉପରେ ବେଶୀ ଗୁରୁତ୍ୱ ଦେବି। ପ୍ରଶ୍ନ ଉଠେ ଯେ ସମ୍ପାଦକୀୟ କିଏ ଲେଖନ୍ତି? ଅନେକଙ୍କର ଧାରଣା ଅଛି ଯେ କେବଳ ଯିଏ ସମ୍ପାଦକ ସିଏ ହିଁ ସମ୍ପାଦକୀୟ ଲେଖନ୍ତି। ଏହା ସବୁ କ୍ଷେତ୍ରରେ ଠିକ୍ ନୁହଁ। ଜଣେ ସମ୍ପାଦକ ସବୁଗୁଡ଼ିକ ସମ୍ପାଦକୀୟ ଲେଖିବା ସମ୍ଭବ ବି ନୁହଁ, ଆଉ କିଛି କ୍ଷେତ୍ରରେ ଉଚିତ ବି ମଧ୍ୟ ନୁହଁ। ତା କାରଣ ହେଉଛି ଯେ ସମ୍ପାଦକୀୟ ତ ବିଭିନ୍ନ ବିଷୟ ଉପରେ ଲେଖାଯିବ, ଆଉ ସବୁ ବିଷୟ ଉପରେ ଜଣେ ସମ୍ପାଦକଙ୍କର ସେଇ ପରିମାଣରେ ବିଜ୍ଞତା ବା ସେହି ପରିମାଣରେ ପ୍ରବେଶ ନଥାଇପାରେ। ତେଣୁ କରାଯାଏ କ'ଣ, ସମ୍ପାଦକୀୟ ଏକ ଟିମ୍ ଲେଖନ୍ତି, ଏବଂ କେଉଁ ବିଷୟରେ ସମ୍ପାଦକୀୟ ଲେଖାଯିବ ଏବଂ ତାର ଆଙ୍ଗେଲ୍ଟି କ'ଣ ହେବ, ଶେଷ କଥା କ'ଣ ହେବ, ତାହା ସମ୍ପାଦକ ସ୍ଥିର କରନ୍ତି। ତାହା ସମ୍ପାଦକୀୟ ନୀତି ରହିଛି, ସେ ନୀତି ଅନୁସାରେ ସମ୍ପାଦକ ସ୍ଥିର କରନ୍ତି କୁହାଯିବ କ'ଣ, ତାପରେ ଲେଖିବାର କାମ ବିଭିନ୍ନ ଲୋକଙ୍କ ଉପରେ ନ୍ୟସ୍ତ କରାଯାଇପାରେ। ବିଶେଷ କରିକି ଖବରକାଗଜ ସଂସ୍ଥାରେ, ସମ୍ପୃକ୍ତ ଖବରକାଗଜ ସଂସ୍ଥାରେ ଯେଉଁମାନେ ସିନିୟର ଲୋକ ଅଛନ୍ତି ସେମାନଙ୍କୁ ଦାୟିତ୍ୱ ଦିଆଯାଏ ଯେ ଗୋଟିଏ ଗୋଟିଏ ବିଷୟ ଉପରେ ସମ୍ପାଦକୀୟ ଲେଖିବା ପାଇଁ। ତତ୍କ୍ଷଣାତ୍ କିଛି କିଛି ଘଟଣା ଘଟିଗଲା, ସେ ଘଟଣାକୁ ନେଇ ସମ୍ପାଦକୀୟ ଲେଖାଯାଇପାରେ। ଗୋଟିଏ ଇସ୍ୟୁ ବର୍ତ୍ତମାନ ଚାଲିଛି, ସେ ଇସ୍ୟୁକୁ ନେଇ ସମ୍ପାଦକୀୟ ଲେଖାଯାଇପାରେ। କହିବା କଥା ହେଉଛି ଯେ ବିଭିନ୍ନ ବିଷୟରେ ସମ୍ପାଦକୀୟ ଲେଖାଯାଇପାରେ, ଏମିତି ପୃଥିବୀରେ କୌଣସି ବିଷୟ ନାହିଁ ଯେଉଁଥିରେ ସମ୍ପାଦକୀୟ ଲେଖାଯାଇ ନପାରେ। ଆଚ୍ଛା, ସବୁବେଳେ ଯେ ସମ୍ପାଦକୀୟ ଗମ୍ଭୀର କଥା ହେବ ବା ବହୁତ ସିରିୟସ୍ ବିଷୟ ଉପରେ ହିଁ ଲେଖାଯିବ, ଏମିତି ବି ନୁହଁ। ଗୋଟେ ରକମର ସମ୍ପାଦକୀୟ ଅଛି, ତାକୁ ସାଧାରଣତଃ ଆମେ ଥାର୍ଡ଼ ଏଡିଟୋରିଆଲ ବୋଲି କହୁ, ଯେଉଁଟା ଟିକିଏ ମଜାଳିଆ ଢଙ୍ଗରେ ଉପସ୍ଥାପନ କରାଯାଏ, ମଜାଳିଆ ଢଙ୍ଗରେ ଲେଖା ବି ଯାଏ। ମଜାଳିଆ ଢଙ୍ଗରେ ଲେଖିବାର ଦୁଇଟା ଭାଗ, ଗୋଟେ ହେଉଛି ବହୁତ ସିରିୟସ୍ ଜିନିଷକୁ ଆପଣ ଲାଇଟ୍ ଭାବରେ ଲେଖିବେ, ବା ବହୁତ ଲାଇଟ୍ ଜିନିଷକୁ ଆପଣ ଏକଦମ ସିରିୟସ୍ ଭାବରେ ଲେଖିବେ। ସମ୍ପାଦକୀୟରେ ମଧ୍ୟ ଏମିତି କରାଯାଏ, କିନ୍ତୁ ଏଇଟା ବହୁତ କମ୍ କରାଯାଏ, ତାକୁ ଥାର୍ଡ଼ ଏଡିଟୋରିଆଲ ବୋଲି କହନ୍ତି। ୟୁଜୁଆଲି କିଛି କିଛି ସମ୍ବାଦପତ୍ରରେ ଆଗରୁ ଗୋଟେ ଧାରା ଥିଲା ଯେ ତିନୋଟି ଲେଖାଏଁ ସମ୍ବାଦ ସମ୍ପାଦକୀୟ ବାହାରୁଥିଲା, ପ୍ରଥମ ଦୁଇଟି ଟିକିଏ ସିରିୟସ୍ ଇସ୍ୟୁ, ତାର ଯେଉଁ ତଳଟି ଛୋଟ ଟିକେ ହେଇଥାଏ ଏବଂ ତାହା ଟିକେ ଲାଇଟର ଭେନ୍ରେ ବା ଟିକେ ହାସ୍ୟ ଉଦ୍ଦୀପକ ଢଙ୍ଗରେ ଲେଖାଯାଇଥାଏ, ତାକୁ ଥାର୍ଡ଼ ଏଡିଟୋରିଆଲ ବୋଲି କହୁଥିଲେ। ଏବେ ବି ସେମିତି ଏଡିଟୋରିଆଲ୍ସ ସମ୍ପାଦକୀୟ ବିଭିନ୍ନ ଖବରକାଗଜରେ ଲେଖାଯାଉଛି ଏବଂ ଇଏ ବି ଗୋଟେ ଧାରା ଯାହା ଯେଉଁଥିରେ ମଧ୍ୟ ସମ୍ପାଦକୀୟ ଲେଖାଯାଇପାରେ। ଶେଷ କଥା ଯାହା ମୁଁ କହିବା ପାଇଁ ଚାହିଁବି ତାହା ହେଉଛି ଯେ ସମ୍ପାଦକୀୟ ହେଲା ଗୋଟେ ସମ୍ବାଦପତ୍ରର ଭାଷା, ସମ୍ବାଦପତ୍ରର ବକ୍ତବ୍ୟ, ସମ୍ବାଦପତ୍ରର ମୁହଁ। ଗୋଟେ ସମ୍ପାଦକୀୟ କ'ଣ କହୁଛି ସେଥିରୁ ଜଣାପଡ଼େ ଯେ ଇଏ ଖବରକାଗଜ ଏଇ ଇସ୍ୟୁରେ ଏଇ ଘଟଣାରେ କ'ଣ ଷ୍ଟାଣ୍ଡ ନେବା ପାଇଁ ଚାହୁଁଛି, କ'ଣ କରିବା ପାଇଁ ଚାହୁଁଛି, କ'ଣ ସେ ଚାହୁଁଛି ଜନସାଧାରଣ କରନ୍ତୁ ବା ସରକାର କରନ୍ତୁ। ସେଇଥିପାଇଁ ସମ୍ପାଦକୀୟ ବଡ଼ ଗୁରୁତ୍ୱପୂର୍ଣ୍ଣ। ଏବଂ ସମ୍ପାଦକୀୟ ଲେଖିଲା ବେଳେ ଏକଥା ନିହାତି ଯେଉଁମାନେ ସାମ୍ବାଦିକତା ଛାତ୍ର ସେମାନେ ଜାଣିବା ଦରକାର ଯେ ସମ୍ପୃକ୍ତ ବିଷୟ ଉପରେ ଆଉ ଟିକେ ପ୍ରବେଶ ଆପଣଙ୍କର ନିହାତି ଦରକାର, ତାହେଲେ ସମ୍ପାଦକୀୟ ସର୍ବଜନ ଗ୍ରାହ୍ୟ ହେବ ଏବଂ ତାର ଯେଉଁ ପ୍ରଭାବ ତାହା ମଧ୍ୟ ସୁଦୂରପ୍ରସାରୀ ହେବ। ସମ୍ପାଦକୀୟ ବିଷୟରେ ଆଜିର ଆଲୋଚନାକୁ ଏଇଠି ବିରତି ଦେବା, ପୁଣି ପରବର୍ତ୍ତୀ ସମୟରେ ଅନ୍ୟ କୌଣସି ବିଷୟ ନେଇ ପୁଣି ଆଲୋଚନା କରିବା।